आकाशवाणी। संवाद पढ़ुचंते उदयनाथ स्वाई। स्वामित्व योजना अधीनरे 65 लाख संपत्ति कार्ड बंटन कले प्रधानमंत्री नरेन्द्र मोदी। प्रधानमंत्री आकाशवाणीर मन की बात कार्यक्रम उद्बोधन देबे आसंताकाली। आरजिकर मेडिकल कॉलेज दुष्कर्म और हत्या घटनारे संजय राय दोषी सब्यस्त, आसंता सोमवार हेबो दंड घोषणा। ईरानर सुप्रीम कोर्ट परिसर में एक आत्मत्यायर गुलीमाड़े दुईज विचारपति मृत्यु एवं आगामी आईसीसी चैंपियंस ट्रॉफी एवं इंग्लैंड विपक्ष दिनिकिया श्रृंखला पर 15 जनिया दल घोषणा कला बीसीसीआई। प्रधानमंत्री नरेन्द्र मोदी कहते ग्रामांचल विकास को सरकार सर्वदा प्राथमिकता देउछन्ति। ग्रामवासी विकास एवं सेमानंक पाखरे समस्त प्रकार सुविधा सुजोग पहुंचाइबा लागि सरकार विभिन्न योजना प्रणयन करिछन्ति। गत 10 वर्ष मध्यरे ग्रामांचल विकास पई सरकार नेथिवा पदक्षेप गुडिक उपरे आलोकपात करी प्रधानमंत्री भविष्यत योजना संपर्करे मध्य सूचना प्रदान करिछन्ति। स्वामित्व योजना अधीनरे संपत्ति कार्ड प्रदान कार्यक्रम को संबोधित करी प्रधानमंत्री यहा कहिछन्ति। वीडियो कॉन्फ्रेंसिंग माध्यमरे प्रधानमंत्री आज स्वामित्व योजना अधीनरे 10 राज्य और 2 केन्द्रशासित अंचल 230 जिला अंतर्गत 50,000 अधिक ग्रामर 65 लाख ग्रामवासी संपत्ति कार्ड बंटन करिछन्ति। ग्रामीण भारतर अर्थनैतिक प्रगति को आगक नेबा लक्ष्यरे 2020 मसीहारे प्रधानमंत्री एही स्वामित्व योजनार शुभारंभ करिथिले। अत्याधुनिक ड्रोन ज्ञानकौशल माध्यमरे ग्रामगुडिकर जनबसती अंचलरे घर थिबा परिवारगुडिकु एही योजना अधीनरे रेकर्ड अफ राइट्स प्रदान करा जायथाय। वर्तमान 3,17,000 अधिक ग्रामरे ड्रोन सर्वे शेष होइछि, जेउथिरे 92% धार्य लक्ष्य थिबा ग्रामगुडिकु अंतर्भुक्त करा जायछि। सेहिभळी 1.5 लाख ऊर्ध ग्राम लागि 2,25,00,000 संपत्ति कार्ड प्रस्तुत करा जायछि। पुडुचेरी, अंडमान निकोबर द्वीपपुंज, त्रिपुरा, गोवा, उत्तराखंड और हरियाणा रे एही योजना संपूर्ण रूपे कार्यकारी होई सारिछि। तबे मध्यप्रदेश, उत्तर प्रदेश और छत्तीसगढ़ समेत अन्य केन्द्रशासित अंचल रे ड्रोन सर्वे कार्य इतिमध्यरे शेष होइतिबा जणापड़िछि। 70 आसन विशिष्ट दिल्ली विधानसभा निर्वाचन लागि गतकाली नामांकन पत्र दाखल प्रक्रिया शेष होबा परे आजिठारु जांच प्रक्रिया आरंभ होईछि। 1,521 जन प्रार्थी एही निर्वाचन लागि नामांकन पत्र दाखल करिछन्ति। निर्वाचन आयोगक सूचना अनुसार नामांकन पत्र दाखलर शेष दिन 680 जन प्रार्थी नामांकन पत्र दाखल करिथिले। चलित मास 10 तारिखर एही नामांकन दाखल प्रक्रिया आरंभ होईथिला। आसंता सोमवार प्रार्थीपत्र प्रत्याहारर शेष दिवस। सूचनाजोग्य आसंता मास 5 तारिख दिन दिल्ली विधानसभा लागि एकक पर्यायर निर्वाचन अनुष्ठित होबा सह 8 तारिख दिन भोट गणति करा जिवो। प्रधानमंत्री नरेन्द्र मोदी आसंताकाली पूर्वाह्न 11 बेले आकाशवाणीर मन की बात कार्यक्रम उद्बोधन देबे। एहा तांकर 118 मन की बात कार्यक्रम हेबो। मन की बात कार्यक्रम आकाशवाणी और दूरदर्शनर समस्त नेटवर्क, आकाशवाणी वेबसाइट और न्यूज ऑन एआईआर मोबाइल आप उपलब्ध हेबो। एहा मध्य आकाशवाणी, डीडी न्यूज, पीएमओ एवं सूचना और प्रसारण मंत्रालय यूट्यूब चैनल रे सीधा प्रसारण हेबो। हिंदी प्रसारण परे आकाशवाणी कार्यक्रम आंचलिक भाषांतरण प्रसारण करा। पश्चिमबंग आरजिकर मेडिकल कॉलेज दुष्कर्म और हत्या मामलें आज सियालदा कोर्ट संजय राय को दोषी सब्यस्त करती। मामलार परवर्ती शुणा जानुरी 20 से ही दिन कोर्ट दंडादेश शुणाई पारती आशा करा। गत वर्ष अगस्ट 9 तारिखर आरजिकर मेडिकल कॉलेजर एक सेमिनार हल्रु स्नातकोत्तर प्रशिक्षार्थी डाक्तर मृतदेह उद्धार कर मामलें संजय राय को अगस्ट 10 तारिखर कोलकाता पुलिस गिरफ्त कर और सीबीआई को हस्तांतर कर। सिंगापुर राष्ट्रपति थर्मन षण्मुगरत्नम भुवनेश्वरस्थित अंधारुआरे थिबा भारत बायोटेक्र टीका प्रस्तुत केन्द्र को आज परिदर्शन करी अधिकारीमानक सह आलोचना करिछन्ति। एहा पूर्वरु सिंगापुर राष्ट्रपति सकाळे पुरी जिल्लार रघुराजपुर ऐतिह्य ग्राम एवं अर्क क्षेत्र कोणार्क मंदिर परिदर्शन करिथिले। श्री रत्नम स्थानीय लोकंक घरे पट्टचित्र तयारी शैली देखिबा सह शिल्पींक सहित आलोचना करिथिले। आपण माने संवाद सुनुछन्ति आकाशवाणीरो। ईरानर तेहरान सुप्रीमकोर्ट परिसरें होइथिबा गुलीकांडरे आज दुईज विचारपति मृत्यु घटेछि। सुप्रीमकोर्टर तीन जन विचारपति लक्ष्य कराई गुलीमाड़ होइथिबा सरकारी गणमाध्यम सूचना देछि। घटनास्थल दुईज विचारपति मृत्यु होइथिबा बेले अन्य जन विचारपति आहत होइछन्ति। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଗୁଳି ଚଳାଇବା ପରେ ଆକ୍ରମଣକାରୀ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲା। ଆକ୍ରମଣର ଉଦ୍ଦେଶ୍ୟ ଅସ୍ପଷ୍ଟ ରହିଛି। ଆକ୍ରମଣକାରୀଙ୍କର ସୁପ୍ରିମକୋର୍ଟରେ କୌଣସି ବିଚାରାଧୀନ ମାମଲା ନଥିଲା ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଇସ୍ରାଏଲ ନିରାପତ୍ତା ପରିଷଦ ହମାସ ସହିତ ପଣବନ୍ଦୀ ମୁକ୍ତି ଏବଂ ଅସ୍ତ୍ରବିରତି ସଂକ୍ରାନ୍ତ ଚୁକ୍ତି ଅନୁମୋଦନ କରିବା ପରେ ପ୍ରଥମ ପର୍ଯ୍ୟାୟରେ ଇସ୍ରାଏଲ 735 ଜଣ ପାଲେଷ୍ଟାଇନ୍ ବନ୍ଦୀଙ୍କୁ ମୁକ୍ତ କରିବ। ଇସ୍ରାଏଲର ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ଆସନ୍ତାକାଲିଠାରୁ ଏହି ଚୁକ୍ତି 3 ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ। ପ୍ରଥମ ପର୍ଯ୍ୟାୟ 42 ଦିନ ଧରି ଚାଲିବ ଏବଂ ଏହି ସମୟରେ 33 ଜଣ ଇସ୍ରାଏଲ ବନ୍ଦୀଙ୍କୁ ମୁକ୍ତ କରାଯିବ ବୋଲି ଆଶା କରାଯାଉଛି। 16-18 ବର୍ଷ ବୟସର 25 ଜଣ ନାବାଳକଙ୍କୁ ବାଦ ଦେଲେ ମୁକ୍ତି ପାଇଁ ପ୍ରସ୍ତୁତ ସମସ୍ତ କଏଦୀଙ୍କ ନାମ ମନ୍ତ୍ରଣାଳୟ ଜାରି କରିଛି। ଆକାଶବାଣୀର ଦ୍ୱିଭାଷିକ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆସନ୍ତାକାଲି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ମହମ୍ମଦ ଅହମ୍ମଦ ଏବଂ ପରିବହନ ବିଶେଷଜ୍ଞ ଅନିଲ ଚିକାରୁଙ୍କ ସହ ସଡ଼କ ନିରାପତ୍ତା ସୁନିଶ୍ଚିତତା ଉପରେ ଏକ ଆଲୋଚନାର ସିଧା ପ୍ରସାରଣ ହେବ। ଏହି କାର୍ଯ୍ୟକ୍ରମରେ ଶ୍ରୋତାମାନେ ଆମର ବିଶେଷଜ୍ଞମାନଙ୍କୁ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନ ପଚାରିବାର ସୁଯୋଗ ପାଇବେ। ଏଥିପାଇଁ ଶ୍ରୋତାମାନେ ଆସନ୍ତାକାଲି ରାତି 9:30 ଆକାଶବାଣୀର ଟେଲିଫୋନ୍ ନମ୍ବର 011-234-21050 ଓ 011-2331-4444 ଡାଏଲ କରି ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏତଦ୍ବ୍ୟତୀତ ଶ୍ରୋତାମାନେ ହ୍ୱାଟ୍ସଆପ୍ ମାଧ୍ୟମରେ 9289094044 ନମ୍ବରକୁ ପ୍ରଶ୍ନ ପଠାଇପାରିବେ କିମ୍ବା ଆସ୍କ AIR ହାସ୍ଟ୍ୟାଗ୍ ସହ ସାମାଜିକ ଗଣମାଧ୍ୟମ ଏକ୍ସରେ ମଧ୍ୟ ନିଜର ପ୍ରଶ୍ନ ପଚାରିପାରିବେ। ଆଗାମୀ ICC ଚାମ୍ପିଅନ୍ସ ଟ୍ରଫି ଏବଂ ଇଂଲଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳା ପାଇଁ BCCI 15 ଜଣିଆ ଦଳ ଘୋଷଣା କରିଛି। କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା ଓ ମହମ୍ମଦ ସାମିଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଥିବା ବେଳେ ରୋହିତ ଶର୍ମା ଅଧିନାୟକ ଏବଂ ଶୁଭମନ ଗିଲ୍ ଉପ ଅଧିନାୟକ ରହିଛନ୍ତି। ଅନ୍ୟ ଖେଳାଳିମାନଙ୍କ ମଧ୍ୟରେ ବିରାଟ କୋହଲି, ଶ୍ରେୟସ ଆୟର, KL ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ଅର୍ଶଦୀପ ସିଂ, ଯଶସ୍ୱୀ ଜୟସ୍ୱାଲ, ରିଷଭ ପନ୍ଥ ଏବଂ ରବୀନ୍ଦ୍ର ଜାଡେଜା ଦଳରେ ସ୍ଥାନ ପାଇଛନ୍ତି। ଫେବୃଆରୀ 19 ଆରମ୍ଭ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ଦୁବାଇ ଯିବା ପୂର୍ବରୁ ଭାରତ ଫେବୃଆରୀ 6, 9 ଓ 12 ତାରିଖରେ ଇଂଲଣ୍ଡ ବିପକ୍ଷରେ 3 ଦ୍ୱିପାକ୍ଷିକ ଦିନିକିଆ ଖେଳିବ। ଚାମ୍ପିଅନ୍ସ ଟ୍ରଫିର ଗ୍ରୁପ୍ ଏରେ ଥିବା ଭାରତ ଫେବୃଆରୀ 20 ବାଂଲାଦେଶ ବିପକ୍ଷରେ ଅଭିଯାନ ଆରମ୍ଭ କରିବା ପରେ ଫେବୃଆରୀ 23 ପାକିସ୍ତାନ ଓ ମାର୍ଚ୍ଚ 2 ନ୍ୟୁଜିଲାଣ୍ଡକୁ ଭେଟିବ। ଭାରତ ତା'ର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିବ। ହକି ଇଣ୍ଡିଆ ଲିଗ୍ରେ ରାଞ୍ଚିର ଜୟପାଲ ସିଂ ମୁଣ୍ଡା ହକି ଷ୍ଟାଡିୟମରେ ହାଇଦ୍ରାବାଦ ତୁଫାନ୍ସ ଓ ତାମିଲନାଡୁ ଡ୍ରାଗନ୍ସ ମଧ୍ୟରେ ମ୍ୟାଚ୍ ଜାରି ରହିଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ହାଇଦ୍ରାବାଦ ତୁଫାନ୍ସ 3-0 ଗୋଲ୍ରେ ଆଗୁଆ ରହିଛି। ଅନ୍ୟ ଏକ ମ୍ୟାଚ୍ରେ ରାତି 8:15 ସମୟରେ ଟିମ୍ ଗୋନାସିକା ଓ ୟୁପି ରୁଦ୍ରାସ ମଧ୍ୟରେ ମୁକାବିଲା ହେବ। ଇଣ୍ଡିଆ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଚିରାଗ ସେଟ୍ଟି ଏବଂ ସାତ୍ୱିକ ସାଇରାଜ ରାଙ୍କି ରେଡ୍ଡିଙ୍କ ଯୋଡ଼ି ଆଜି ସେମିଫାଇନାଲ୍ ଖେଳିବେ। ନୂଆଦିଲ୍ଲୀର କେଡି ଯାଦବ ଇଣ୍ଡୋର ଷ୍ଟାଡିୟମରେ ଆଉ କିଛି ସମୟ ପରେ ଏହି ଭାରତୀୟ ଯୋଡ଼ି ତୃତୀୟ ମାନ୍ୟତାପ୍ରାପ୍ତ ମାଲେସିଆର ଗୋହ ସେଫେଇ ଏବଂ ନୁର୍ ଇଜୁଦ୍ଦିନ୍ଙ୍କ ଯୋଡ଼ିକୁ ଭେଟିବେ। କ୍ୱାର୍ଟର ଫାଇନାଲ୍ରେ ଗତକାଲି ଭାରତୀୟ ଯୋଡ଼ି ଦକ୍ଷିଣ କୋରିଆର ଜିନ୍ ୟୋଙ୍ଗ୍ ଓ କାଙ୍ଗ୍ ବିନ୍ ହ୍ୟୁଙ୍କ ଯୋଡ଼ିକୁ 21-10 ଏବଂ 21-17 ପଏଣ୍ଟରେ ପରାସ୍ତ କରିଥିଲେ। ICC 19 ବର୍ଷରୁ କମ୍ ମହିଳା କ୍ରିକେଟ୍ T20 ବିଶ୍ୱକପ୍ର ଦ୍ୱିତୀୟ ସଂସ୍କରଣ ଆଜିଠାରୁ ମାଲେସିଆରେ ଆରମ୍ଭ ହୋଇଛି। ଉଦ୍ଘାଟନୀ ମ୍ୟାଚ୍ରେ ଅଷ୍ଟ୍ରେଲିଆ ସ୍କଟଲାଣ୍ଡକୁ 9 ପରାସ୍ତ କରିଛି। ସେହିପରି ସାମୋଆ ଓ ନାଇଜେରିଆ ମଧ୍ୟରେ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିବା ବେଳେ ଅନ୍ୟ ଏକ ବର୍ଷା ବାଧାପ୍ରାପ୍ତ ଆୟାରଲାଣ୍ଡ ଇଂଲଣ୍ଡ ମ୍ୟାଚ୍ ଅମୀମାଂସିତ ରହିଥିଲା। ଗତଥରର ଚାମ୍ପିୟନ୍ ଭାରତ ଆସନ୍ତାକାଲି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତା'ର ପ୍ରଥମ ମ୍ୟାଚ୍ ଖେଳିବ। 2023 ଦକ୍ଷିଣ ଆଫ୍ରିକାରେ ଆୟୋଜିତ ବିଶ୍ୱକପ୍ର ପ୍ରଥମ ସଂସ୍କରଣର ଫାଇନାଲ୍ରେ ଇଂଲଣ୍ଡକୁ ହରାଇ ଭାରତ ଚାମ୍ପିୟନ୍ ହୋଇଥିଲା। ଚଳିତଥର 4 ଗ୍ରୁପ୍ରେ 16 ଦଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ବେଳେ ଭାରତ ମାଲେସିଆ, ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ୍ ସହ ଗ୍ରୁପ୍ ଏରେ ସ୍ଥାନ ପାଇଛି। ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍ ଆସନ୍ତା ମାସ 2 କ୍ୱାଲାଲମ୍ପୁରର ବାଇମା ସ୍ଥିତ ଓଭାଲ୍ ଷ୍ଟାଡିୟମ୍ରେ ଖେଳାଯିବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ସ୍ୱାମିତ୍ୱ ଯୋଜନା ଅଧୀନରେ 65 ସମ୍ପତ୍ତି କାର୍ଡ଼ ବଣ୍ଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ ଆସନ୍ତାକାଲି। ଆର୍ଜିକର ମେଡିକାଲ କଲେଜ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସଞ୍ଜୟ ରାୟ ଦୋଷୀ ସାବ୍ୟସ୍ତ, ଆସନ୍ତା ସୋମବାର ହେବ ଦଣ୍ଡ ଘୋଷଣା। ଇରାନ୍ର ସୁପ୍ରିମକୋର୍ଟ ପରିସରରେ ଏକ ଆତତାୟୀର ଗୁଳିମାଡ଼ରେ 2 ବିଚାରପତିଙ୍କ ମୃତ୍ୟୁ ଏବଂ ଆଗାମୀ ICC ଚାମ୍ପିଅନ୍ସ ଟ୍ରଫି ଏବଂ ଇଂଲଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳା ପାଇଁ 15 ଜଣିଆ ଦଳ ଘୋଷଣା କଲା BCCI। ସମ୍ବାଦ ଶେଷ ହେଲା।